ହ୍ୟାଲୋ ହ୍ୟାଲୋ ମୁଁ କୁମନ୍ଦିନୀ ମାଣିକ କହୁଛି, ତାରିଣୀ ବସ୍ତିର ତେଇଶଟିଗଡ଼। ଆଉ ଆମେ ଏବେ 2-3 ମାସ ହେଲା ଅଳିଆ ଗାଡି ଆସୁନି, ଆମେ ବହୁତ ହଇରାଣ ହଉଛୁ। ରୋଡ ଉପରେ ପକେଇ ଲୋକ କମ୍ପ୍ଲେନ କରୁଛନ୍ତି ବୋଲେ ଆପଣ କେମିତି ଶୀଘ୍ର ଏଇ ବ୍ୟବସ୍ଥାଟା ଜଲ୍ଦି କରନ୍ତୁ। ଅଳିଆ କେମିତି ଯିବ ତା ବ୍ୟବସ୍ଥା କରନ୍ତୁ, ଆଉ ନହେଲେ ରୋଡ ଲାଗି ଯଦି ରହିଲା ବୋଲେ ଆଉ ଅଳିଆ ଅବର୍ଜନା ହେଲେ ନିଜର ବି ରୋଡରେ ବି ବହୁତ କମ୍ପ୍ଲେନ ଆସୁଛି। କମ୍ପ୍ଲେନ ହେଲେ ଆମେ କଣ କରିବୁ, ଆମର ଆଉ ଉପାୟ ବି ନାହିଁ। ରାସ୍ତା ବି ଅପରିଷ୍କାର, ତାପରେ ରୋଡ ରେ କମ୍ପ୍ଲେନ ଦେଲେ ଆମେ କିଛି କରିପାରିବା ନାହିଁ। ଆପଣ ଟିକେ ତୁରନ୍ତ ଏଇ କାମ ବ୍ୟବସ୍ଥା କରନ୍ତୁ। ଲେଖି ଗଲା କାଲି ନୁହଁ 3 ଦିନ ହେଲା ଲେଖି ଗଲା। ଗଲା କିନା ତମେ ଅଳିଆ ଆବର୍ଜନା, ମୁଁ କହିଲି ମୁଁ କହିଛି ଆମକୁ ଦେଖ, ତମେ ଯେନ୍ କଥାଟା କହୁଛ ଆମେ ଜାଣୁଛୁ।